ଲୁକ ଏକ ପର୍ବ ଛବିଶ ପଦରୁ ଅଠତିରିଶ ପଦ, ମାଥ୍ୟୁ ଏକ ପର୍ବ ଅଠର ପଦରୁ ପଚିଶ ପଦ। ଫଟୁ ନମ୍ବର ବାର। ଗୋଟକ ତାରେୟା କିରିଆ କରଲୋ। କେତକ ବରଷ ଚୋ ପାଛେ ମରିୟମ ନାଚ ଗୋଟ କୁଆଁରୀ ଲେଖିଆ ଚୋ ତୀର କେ ଗୋଟକ ସରଗଲେ ସରଗ ଦୁତ ପଠାଇଲା। ମରିୟମ ଚୋ ବିହା ଜୋସେଫ ଚୋ ସଙ୍ଘେ ତିଆର କରଲା। ସରଗ ଦୂତ ମରିୟମ କେ ଗୋଠିଆଲୋ, ତୁମକେ ସତ ମହାପ୍ରଭୁ ଚୋ ଖୁସି ଲାହୁନାହେ, ତୁମ୍ହି ଗୋଟକ ବାବୁ ପିଲାକେ ଜନ୍ମ କରତାସ, ଆଉ ଆପଲୁ ନାଁ ଯୀଶୁ ଦେତାସ। ମରିୟମ ପଚାରିଲି, ଏହାରା କିସ କରୁନ୍ ହେତୋ, କାଁ କାଜେ ମୁଇଁ ଗୋଟ କୁଆଁରୀ ଲେଖିଆ। ସରଗ ଦୂତ ଗୋଠିଆଲୋ, ଶୁଦ୍ଧ ଆତ୍ମା ତୁ ଚୁପରେ ଉତରତୋ, ଆଉ ଗୋଟକ ଶୁଦ୍ଧ ବାବୁ ଜନ୍ମ ହେତୋ, ଆଉ ହୁନ୍ ସତ ମହାପ୍ରଭୁ ଚୋ ବାବୁ ବୋଲାତୋ। ହୁନ୍ ସରଗଦୂତ ଜୋସେଫ ଚୋ ସ୍ୱପ୍ନାଏ ବି ଦେଖା ଦିଲ। ସରଗଦୂତ କହିଲୋ, ଜୋସେଫ ମରିୟମ କେ ଆପଲୁ ଘରନିସ ମୁହା ଥେଉ କେ ନ ଡର ବୋଇଲୋ, କାଇଁ କାଜେ ହୁନ୍ ଗର୍ଭେ ଯାଏ ଆହେ ଗୋଟକ ବନକ ଆତ୍ମାଲେ ଆହେ, ହୁନ୍ ଗୋଟକ ବାବୁକେ ଜନ୍ମ କରତି, ଆଉ ତୁଇ ହୁନାଚ ନାଁ ଯୀଶୁ ଦେତିସ। ଯୀଶୁ ବୋଇଲେ ତାରେୟା, ଜୋସେଫ ମରିୟମ କେ ଘରନିସ ମୁହା ଥେଉଲେ ଆଉ ବାବୁ ଜନ୍ମ ନେହେତକ ଆପଲୁ ସେ ନାହିଁ ସୋଇଁ।